ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିହାର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଆଦିବାସୀ ସମ୍ପ୍ରଦାୟଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ଆରମ୍ଭ ହେଉଛି କୈଳାଶ ମାନସରୋବର ଯାତ୍ରା। ପ୍ରଥମ ପର୍ଯ୍ୟାୟରେ ଯିବେ 36 ଜଣ ତୀର୍ଥଯାତ୍ରୀ ଏବଂ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଲିଡ୍ସଠାରେ ଖେଳାଯିବ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓ ଆସନ୍ତାକାଲି ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ। ସେ ଆଜି ବିହାରର ସିୱାନ ଗସ୍ତ କରି ମଧ୍ୟାହ୍ନ ପ୍ରାୟ 12ଟାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହି ଅବସରରେ ସେ ଏକ ସମାବେଶକୁ ମଧ୍ୟ ସମ୍ବୋଧନ କରିବେ। ପରେ ସେ ଓଡ଼ିଶା ଗସ୍ତ କରି ଅପରାହ୍ନରେ ରାଜ୍ୟ ସରକାରଙ୍କ 1 ବର୍ଷ ପୂରଣ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ଏକ ରିପୋର୍ଟ।
ଓଡ଼ିଶା ସରକାରଙ୍କ 1 ବର୍ଷ ପୂରଣ ଅବସରରେ ଆଜି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟର ସାମଗ୍ରିକ ବିକାଶ ପ୍ରତି ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ 18,600 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଏଥିରେ ପାନୀୟ ଜଳ, ଜଳସେଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଏବଂ ସେତୁ, ଜାତୀୟ ରାଜପଥ ଓ ନୂତନ ରେଳ ଲାଇନ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି। ପ୍ରଧାନମନ୍ତ୍ରୀ ପ୍ରଥମଥର ପାଇଁ ବୌଦ୍ଧ ଜିଲ୍ଲାକୁ ରେଳ ସଂଯୋଗୀକରଣ କରୁଥିବା ନୂତନ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସ୍ୱଚ୍ଛ ଶକ୍ତି ଏବଂ ସ୍ଥାୟୀ ପରିବହନକୁ ପ୍ରୋତ୍ସାହନ ସ୍ୱରୂପ ଆଧୁନିକ ପରିବେଶ ଅନୁକୂଳ ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନ ବ୍ୟବସ୍ଥା ଅଧୀନରେ 100ଟି ବୈଦ୍ୟୁତିକ ବସ୍କୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଓଡ଼ିଶା ଭିଜନ 2036 ଓ 2047 ପୁସ୍ତିକାକୁ ଉନ୍ମୋଚନ କରିବେ, ଯାହା ସମନ୍ୱିତ ଅଭିବୃଦ୍ଧି ପାଇଁ ଏକ ମହତ୍ୱାକାଂକ୍ଷୀ ଏବଂ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ରୋଡ୍ମ୍ୟାପ୍ର ରୂପରେଖ ପ୍ରସ୍ତୁତ କରିବ। ଶ୍ରୀ ମୋଦି ବିଶିଷ୍ଟ ଓଡ଼ିଆମାନଙ୍କ ଅବଦାନକୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପ୍ରଧାନମନ୍ତ୍ରୀ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ପଦକ୍ଷେପ ଆରମ୍ଭ କରିବେ। ଏହି ଯୋଜନା ସାଂସ୍କୃତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ ଓଡ଼ିଶାର ଐତିହ୍ୟକୁ ସମ୍ମାନିତ କରିବା ପାଇଁ ସଂଗ୍ରହାଳୟ, ବ୍ୟାଖ୍ୟାନ କେନ୍ଦ୍ର, ପ୍ରତିମୂର୍ତ୍ତି, ପାଠାଗାର ଏବଂ ସାର୍ବଜନୀନ ସ୍ଥାନ ମାଧ୍ୟମରେ ମହାପୁରୁଷଙ୍କ ଜନ୍ମସ୍ଥାନକୁ ଜୀବନ୍ତ ସ୍ମାରକୀରେ ପରିଣତ କରିବାର ଲକ୍ଷ୍ୟ ରଖିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ସମୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପ୍ରତୀକ ରାଜ୍ୟରେ 16.50 ଲକ୍ଷରୁ ଅଧିକ ଲକ୍ଷପତି ଦିଦିଙ୍କୁ ଉତ୍ସାହିତ କରିବା ସହିତ ପ୍ରଧାନମନ୍ତ୍ରୀ ସମଗ୍ର ରାଜ୍ୟର ମହିଳା କୃତିତ୍ୱ ହାସଲକାରୀଙ୍କୁ ସମ୍ମାନିତ କରିବେ। ଆକାଶବାଣୀ ସମାଚାର ପାଇଁ ମୁଁ ସରିତା ସାହୁ।
ଆସନ୍ତାକାଲି 11 ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ବିଶାଖାପାଟଣାରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ଉତ୍ସବରେ ଯୋଗଦେବେ। ଦେଶରେ 3,50,000ରୁ ଅଧିକ ସ୍ଥାନରେ ଯୋଗ ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। चलित वर्ष विषय वस्तु रही ची, एक पृथ्वी एक स्वास्थ्य पाई योग।
कुछ लोग सोचते हैं योग के लिए फ्लेक्सिबिलिटी चाहिए, लेकिन फ्लेक्सिबिलिटी तो सोच में होनी चाहिए ना, ना कोई बंधन, ना कोई बॉडी टाइप। बचपन हो या पचपन, व्हीलचेयर हो या वर्क फ्रॉम होम, योग सबका हक है।
योग जीवन से जब जुड़ता है एक सहज क्रिया बन जाता है तो वो प्रति पल उसका बेनिफिट देता रहता है।
आइए इस 21 जून हम सब हिस्सा बने अंतर्राष्ट्रीय योग दिवस का और करें स्ट्रेच एंड चिल योग के साथ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରୁଷ ଉପପ୍ରଧାନମନ୍ତ୍ରୀ ଆଲେକ୍ସି ଓଭରଚୁକ୍ଙ୍କ ସହ ଗତକାଲି ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା କାଳରେ ପରିବହନ, ଯୋଗାଯୋଗ, ଭିତ୍ତିଭୂମି ଏବଂ ଖଣିଜ ଦ୍ରବ୍ୟ ସମ୍ପର୍କରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ କରିବା ଲାଗି ଗୁରୁତ୍ୱାରୋପ କରାଯାଇଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି, ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଭାଗିଦାରିତା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଚଳିତ ମାସ 18 ତାରିଖରୁ ଆରମ୍ଭ ହୋଇଥିବା ସେଣ୍ଟ ପିଟର୍ସବର୍ଗ ଅନ୍ତର୍ଜାତୀୟ ଅର୍ଥନୈତିକ ସମ୍ମିଳନୀରେ ଯୋଗଦେବା ଲାଗି ରୁଷ ଗସ୍ତ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତ ସନ୍ଧ୍ୟାରେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି। ଶ୍ରୀ ଶାହା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଏବଂ ଦଳୀୟ କର୍ମୀମାନଙ୍କୁ ସାକ୍ଷାତ କରିଛନ୍ତି। ଆଜି ଶ୍ରୀ ଶାହା ଆଦିଚଞ୍ଚାଗିରି ବିଶ୍ୱବିଦ୍ୟାଳୟ ବେଙ୍ଗାଲୁରୁ କ୍ୟାମ୍ପସ୍ର ଉଦ୍ଘାଟନ କରିବେ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଏହି କ୍ୟାମ୍ପସ୍ ଉଚ୍ଚଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ସହାୟକ ହେବ। ଶ୍ରୀ ଶାହା ଚଳିତ ମାସ 22 ଓ 23 ତାରିଖରେ ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ଛତିଶଗଡ଼ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ବୈଠକରେ ଶ୍ରୀ ଶାହା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ଆଦିବାସୀ ସମ୍ପ୍ରଦାୟର ବିକାଶ ନିମନ୍ତେ କେନ୍ଦ୍ର ସରକାର 2.5 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରୁଛନ୍ତି। ଆକାଶବାଣୀ ସମାଚାର ବିଭାଗ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି, ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ଏହି ଅର୍ଥ ଖର୍ଚ୍ଚ କରାଯାଉଛି। ଦେଶରେ ଆଦିବାସୀ ସମ୍ପ୍ରଦାୟର ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଲାଗି ସରକାର ଉଦ୍ୟମ କରୁଛନ୍ତି। ତାଙ୍କ ମନ୍ତ୍ରଣାଳୟ ଗତ 11 ବର୍ଷ ମଧ୍ୟରେ ଆଦିବାସୀ ସମ୍ପ୍ରଦାୟ ପାଇଁ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସାକ୍ଷାତକାର ସମୟରେ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହିସବୁ ସ୍କୁଲ ସ୍ଥାପନ ହେବା ଫଳରେ ଏହା ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଲାଭାନ୍ୱିତ କରିଛି। ଆଦିବାସୀ ସମ୍ପ୍ରଦାୟରେ ରକ୍ତ ଶିକୁଳି ରୋଗ ଲାଗି ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଥିବା ମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି।
ସିକିଲ ସେଲ ଟ୍ରାଇବାଲ ମେ ଏକ ବହୁତ ବଡ଼ା ସମସ୍ୟା ହେ ମେଲେରିଆ ଓ ସିକିଲ ସେଲ, ଲେକିନ ଇସକେ ଲିଏ ଆପ ଅଲରେଡି ଏମ୍ସ କେ ସାଥ ହମ ଲୋଗ ଟାଇ ଅପ କର ଚୁକେ ହେଁ ଆର ଅଭି ତକ 2 କରୋଡ ସେ ଜ୍ୟାଦା ଲୋଗଙ୍କୁ କାର୍ଡ ଦିଆ ଗିଆ ହେ। ଉସମେ ଆପକା କାର୍ଡ କା ଅର୍ଥ ହେ କି କୋନ କିସି କେ ସାଥ ଶାଦି ନହିଁ କରେଗା। ବହୁତ ସାରେ ସ୍ଥାନ ମେ ଆପକା ସ୍କ୍ରିନିଂ ହୋ ରହା ହେ, ଉନକେ ଲିଏ ଆୱେରନେସ କ୍ରିଏଟ କିଆ ଜା ରହା ହେ।
ଆଜିଠାରୁ ଆରମ୍ଭ ହେଉଥିବା କୈଳାସ ମାନସରୋବର ଯାତ୍ରା ସୁଚାରୁ ରୂପେ ପରିଚାଳନା ନିମନ୍ତେ ସିକ୍କିମ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ନାଥୁଲା ପାସ୍ଠାରେ ଆଜି ସକାଳ 8:45ରେ ଏହି ଯାତ୍ରାର ଶୁଭାରମ୍ଭ କରିବେ। 36 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ ହେବ। ସୂଚନା ଅନୁଯାୟୀ ପ୍ରତ୍ୟେକ ବ୍ୟାଚ୍କୁ ଏହି ଯାତ୍ରା ସମ୍ପନ୍ନ କରିବା ନିମନ୍ତେ 10ରୁ 11 ଦିନ ସମୟ ଲାଗିବ। ଚଳିତ ବର୍ଷ ସିକ୍କିମ୍ର ନାଥୁଲାଠାରେ କୈଳାସ ମାନସରୋବର ଯାତ୍ରା ପାଇଁ ସମୁଦାୟ 10ଟି ବ୍ୟାଚ୍ ଯିବେ। 5 ବର୍ଷ ପରେ ଏହି ଯାତ୍ରା ପୁନଃ ଆରମ୍ଭ ହୋଇଛି। ତୀର୍ଥଯାତ୍ରୀଙ୍କ ପାଇଁ ଉତ୍ତମ ଏବଂ କଷ୍ଟମୁକ୍ତ ଯାତ୍ରା ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଂସ୍ଥାଗୁଡ଼ିକ ନିରନ୍ତର କାର୍ଯ୍ୟ କରୁଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ 11ତମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଦେଶର 100ଟି ପର୍ଯ୍ୟଟନସ୍ଥଳୀ ଏବଂ 50ରୁ ଉର୍ଦ୍ଧ୍ୱ ସାଂସ୍କୃତିକ କେନ୍ଦ୍ରରେ ଯୋଗ ଶିବିର ଅନୁଷ୍ଠିତ ହେବ। ବିଶାଖାପଟ୍ଟନମ୍ଠାରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏହାର ମୁଖ୍ୟ ଶିବିର ଆସନ୍ତା 21 ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ ରାଜସ୍ଥାନର ଯୋଧପୁରସ୍ଥିତ ଐତିହାସିକ ମେରାନଗଡ଼ ଦୁର୍ଗଠାରେ ହେବାକୁ ଥିବା ଯୋଗ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ଆସାମର ଚାରାଇଦେଓ ମଇଦାନ, ଗୁଜରାଟର ରାନୀ କି ଭାଓ ଏବଂ ଧୋଲାବିରା, କର୍ଣ୍ଣାଟକର ହାମ୍ପି ଓ ପାଟାଡାକାଲ, ମଧ୍ୟପ୍ରଦେଶର ଖଜୁରାହୋ ଓ ସାଞ୍ଚି ସ୍ତୁପ, ଓଡ଼ିଶାର କୋଣାର୍କ ମନ୍ଦିର, ମହାରାଷ୍ଟ୍ରର ଏଲିଫ୍ୟାଣ୍ଟ କେଭ୍ସ, ତାମିଲନାଡୁର ତାଞ୍ଜାବୁରସ୍ଥିତ ବ୍ରିହାଦିସ୍ଭାରା ମନ୍ଦିରଠାରେ ଯୋଗ ଶିବିରର ଆୟୋଜନ କରାଯିବ। କେନ୍ଦ୍ର ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ କହିଛନ୍ତି, ଯୋଗ କେବଳ ଏକ ଦିନିକିଆ କାର୍ଯ୍ୟକ୍ରମ ନୁହେଁ, ଏହା ଆମର ପ୍ରତ୍ୟେକ ଦିନର ଜୀବନଶୈଳୀ ସହିତ ସମ୍ପର୍କିତ। ଆକାଶବାଣୀ ସମ୍ବାଦ ବିଭାଗ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମନ୍ତ୍ରୀ ଶ୍ରୀ ଯାଦବ ଜନସାଧାରଣଙ୍କୁ ଯୋଗକୁ ଆପଣାଇବା ସହିତ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ଯୋଗକୁ ଆପଣାଇବା ଲାଗି ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଦେଇଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଲିଡ୍ସଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 3:30ରେ ମ୍ୟାଚ୍ ଆରମ୍ଭ ହେବ। ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତିରେ ଶୁଭମନ୍ ଗିଲ୍ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଗତକାଲି ନୂଆ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫି ଉନ୍କୋଚିତ ହୋଇଥିଲା। ଉଭୟ ଜେମ୍ସ ଆଣ୍ଡରସନ୍ ଏବଂ ସଚିନ ତେନ୍ଦୁଲକରଙ୍କ ଉପସ୍ଥିତିରେ ଏହି ଟ୍ରଫିର ଉନ୍ମୋଚନ କରାଯାଇଥିବା ଜଣାପଡ଼ିଛି। ଚେନ୍ନାଇଠାରେ ଚାଲିଥିବା ପ୍ରଥମ ହକି ଇଣ୍ଡିଆ ମାଷ୍ଟର୍ସ କପ୍ର ଦ୍ୱିତୀୟ ଦିନରେ ମହିଳା ବର୍ଗରେ ହକି ପଞ୍ଜାବ 3-1 ଗୋଲ୍ରେ ଓଡ଼ିଶାକୁ ପରାସ୍ତ କରିଛି। ସେହିପରି ହରିୟାଣା 8-0 ଗୋଲ୍ରେ ତାମିଲନାଡୁକୁ ପରାସ୍ତ କରିଛି। ପୁରୁଷ ବର୍ଗରେ ମହାରାଷ୍ଟ୍ର 7-1 ଗୋଲ୍ରେ ମଣିପୁରକୁ ପରାସ୍ତ କରିଥିବା ବେଳେ ଓଡ଼ିଶା 6-3 ଗୋଲ୍ରେ ପୁଡୁଚେରୀକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିହାର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଆଦିବାସୀ ସମ୍ପ୍ରଦାୟଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ଆରମ୍ଭ ହେଉଛି କୈଳାସ ମାନସରୋବର ଯାତ୍ରା। ପ୍ରଥମ ପର୍ଯ୍ୟାୟରେ ଯିବେ 36 ଜଣ ତୀର୍ଥଯାତ୍ରୀ ଏବଂ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଲିଡ୍ସଠାରେ ଖେଳାଯିବ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।